ଗଣନା ପୁସ୍ତକ 32 ପର୍ବ। ରୁବେନ ସନ୍ତାନଗଣର ଓ ଗାଦ ସନ୍ତାନଗଣର ଅନେକ ପଶୁପଲ ଥିଲା, ଏଣୁ ସେମାନେ ଜାସର ଓ ଦେଶକୁ ଓ ଗିଲିୟଦ ଦେଶକୁ ଦେଖିଲେ ଯେ ଦେଖ ସେ ସ୍ଥାନ ପଶୁପଲ ନିମନ୍ତେ ସ୍ଥାନ ଅଟେ। ଏଥିରେ ଗାଦର ସନ୍ତାନଗଣ ଓ ରୁବେନର ସନ୍ତାନଗଣ ଆସି ମୋଷାଙ୍କୁ ଓ ଇଲିଆସ ଯାଜକକୁ ଓ ମଣ୍ଡଳୀର ଅଧ୍ୟକ୍ଷଗଣକୁ କହିଲେ, ଅଟାରତ ଓ ଦିବନ ଓ ଜାସର ଓ ନିମ୍ରା ଓ ହିସବୋନ ଓ ଇଲିଆଜ ଓ ସିବମା ଓ ନବ ବିଓନ ଏହି ଯେସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ ମଣ୍ଡଳୀ ସମ୍ମୁଖରେ ପରାସ୍ତ କରିଅଛନ୍ତି ତାହା ପଶୁପଲ ନିମନ୍ତେ ସ୍ଥାନ ଅଟେ। ପୁଣି ତୁମ୍ଭର ଏହି ଦାସମାନଙ୍କର ପଶୁପଲ ଅଛି। ସେମାନେ ଆହୁରି କହିଲେ, ଆମ୍ଭେ ଯେବେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ ତେବେ ତୁମର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ଜର୍ଦ୍ଦନ ପାରିକି ନେଇଯାଅ ନାହିଁ। ଏଥିରେ ମୋଷା ଗାଦର ସନ୍ତାନଗଣକୁ ଓ ରୁବେନର ସନ୍ତାନଗଣକୁ କହିଲେ, ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯିବେ, ଆଉ ତୁମେମାନେ କି ଏଠାରେ ବସି ରହିବ? ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛନ୍ତି ପାର ହୋଇ ସେହି ଦେଶକୁ ଯିବା ପାଇଁ କିହେତୁ ସେମାନଙ୍କ ମନକୁ ସାହସହୀନ କରୁଅଛ? ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ ବର୍ଣ୍ଣେଠାରୁ ସେହି ଦେଶ ଦେଖିବାକୁ ପଠାଇବା ବେଳେ ସେମାନେ ଏହି ରୂପେ କରିଥିଲେ, କାରଣ ସେମାନେ ଇଷ୍ଟ୍ରୋଲ ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖି ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ ସନ୍ତାନଗଣର ମନକୁ ସାହସହୀନ କଲେ। ଏ ନିମନ୍ତେ ସେହିଦିନ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସେ ଶପଥ କରି ଏହି କଥା କହିଲେ, ଆମ୍ଭେ ଅବ୍ରାହ୍ମକୁ ଓ ଇସାହକୁ ଓ ଜାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିଶରରୁ ଆଗତ ଲୋକମାନଙ୍କ ମଧ୍ୟରୁ 20 ବର୍ଷ ଓ ତତଧିକ ବର୍ଷ ବୟସ୍କ କେହି ସେ ଦେଶ ଦେଖିପାରିବ ନାହିଁ। ଏହା ନିଶ୍ଚିତ, କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇନାହାନ୍ତି। କେବଳ କନିଷ୍ୟ ଜିଫୁନିୟର ପୁତ୍ର କାଲେବ ଓ ନୁନର ପୁତ୍ର ଜିଓସିଓ ତାହା ଦେଖିବେ, କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ଅନୁଗତ ହୋଇଅଛନ୍ତି। ଏହି ରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ 40 ବର୍ଷ ଯାଏ ପ୍ରାନ୍ତରରେ ଭ୍ରମଣ କରାଇଲେ। ଏବେ ଦେଖ, ପାପିଷ୍ଟ ଲୋକମାନଙ୍କର ବଂଶ, ତୁମ୍ଭେମାନେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଆହୁରି ବଢ଼ାଇବା ନିମନ୍ତେ ଆପଣା ଆପଣା ପିତୃଗଣର ସ୍ଥାନରେ ଉଠିଅଛ, କାରଣ ଯେବେ ତୁମେ ଏହି ରୂପେ ତାହାଙ୍କର ପଶ୍ଚାତ୍ଗମନରୁ ବିମୁଖ ହେବ ତେବେ ସେ ପୁନର୍ବାର ଇସ୍ରାଏଲକୁ ପ୍ରାନ୍ତରରେ ପରିତ୍ୟାଗ କରିବେ, ତହିଁରେ ତୁମେମାନେ ଏହି ସକଳ ଲୋକଙ୍କୁ ବିନଷ୍ଟ କରାଇବ। ଏଥିରେ ସେମାନେ ତାଙ୍କ ନିକଟ ଆସି କହିଲେ, ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ପଶୁମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ବାଳକମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା, ମାତ୍ର ଆମ୍ଭେମାନେ ନିଜେ ଇସ୍ରାଏଲ ସନ୍ତାନଗଣକୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ। କେବଳ ଆମ୍ଭମାନଙ୍କ ବାଳକମାନେ ଦେଶ ନିବାସୀମାନଙ୍କ ସକାଶୁ ପ୍ରାଚୀର ବେଷ୍ଟିତ ନଗରରେ ବାସ କରିବେ। ଇସ୍ରାଏଲ ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମ୍ଭେମାନେ ଆପଣା ଆପଣା ଗୃହକୁ ଫେରିଆସିବୁ ନାହିଁ, ମାତ୍ର ଆମ୍ଭେମାନେ ଜର୍ଦ୍ଦନର ଆରପାରିରେ ଓ ତହିଁର ଆଗରେ ସେମାନଙ୍କ ସହିତ ଅଧିକାର ଗ୍ରହଣ କରିବୁ ନାହିଁ, କାରଣ ଜର୍ଦ୍ଦନର ଏହି ପାରିରେ ଆମ୍ଭମାନଙ୍କର ଅଧିକାର ପଡ଼ିଅଛି। ଏଥିରେ ମୋଷା ସେମାନଙ୍କୁ କହିଲେ, ତୁମେମାନେ ଯେବେ ଏହି କର୍ମ କର, ଯେବେ ସସଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଗମନ କର, ପୁଣି ସେ ପର୍ଯ୍ୟନ୍ତ ଆପଣା ଶତ୍ରୁଗଣକୁ ଆପଣା ଆଗରୁ ତଡ଼ି ନ ଦିଅନ୍ତି ଓ ଦେଶ ସଦାପ୍ରଭୁଙ୍କ ଆଗରେ ବସିଭୂତ ନ ହୁଏ, ସେ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପ୍ରତ୍ୟେକ ସସଜ୍ଜ ଲୋକ ଯେବେ ସଦାପ୍ରଭୁଙ୍କ ସମ୍ମୁଖରେ ଜର୍ଦ୍ଦନ ପାର ହୁଅ, ତେବେ ତହିଁ ଉତ୍ତାରେ ତୁମେମାନେ ଫେରିଆସିଲେ ସଦାପ୍ରଭୁଙ୍କ ନିକଟରେ ଓ ଇସ୍ରାଏଲ ନିକଟରେ ନିର୍ଦ୍ଦୋଷ ହେବ, ଆଉ ସେହି ଦେଶ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ଅଧିକାର ହେବ। ମାତ୍ର ତୁମେମାନେ ଯେବେ ସେ ରୂପେ ନ କର, ତେବେ ଦେଖ, ତୁମେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ, ପୁଣି ତୁମମାନଙ୍କର ପାପ ଯେ ତୁମ୍ଭମାନଙ୍କୁ ଧରିବ ଏହା ନିଶ୍ଚିତ ଜାଣ। ତୁମେମାନେ ଆପଣା ଆପଣା ବାଳକମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ଶାଳା ନିର୍ମାଣ କର, ଆଉ ଆପଣମାନଙ୍କ ମୁଖରୁ ନିର୍ଗତ ବାକ୍ୟ ପ୍ରମାଣେ କର୍ମ କର। ତେବେ ଗାଦ ସନ୍ତାନଗଣ ଓ ରୁବେନ ସନ୍ତାନଗଣ ମୋଷାଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଯାହା ଆଜ୍ଞା କଲେ ତଦନୁସାରେ ତୁମ୍ଭର ଦାସମାନେ କର୍ମ କରିବେ। ଆମ୍ଭମାନଙ୍କର ବାଳକ ସ୍ତ୍ରୀପଲ ଓ ପଶୁସକଳ ଗିଲିୟଦର ନଗରମାନଙ୍କରେ ରହିବେ, ମାତ୍ର ଆମ୍ଭମାନଙ୍କର ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭର ଦାସମାନେ ପ୍ରତ୍ୟେକ ସସଜ୍ଜ ହୋଇ ଯୁଦ୍ଧ କରିବାକୁ ପାର ହୋଇଯିବେ। ତ ମୋଷା ସେମାନଙ୍କ ବିଷୟରେ ଇଲିଆସର ଯାଜକକୁ ଓ ନୁନର ପୁତ୍ର ଝିଅ ସିଓକୁ ଓ ଇସ୍ରାଏଲ ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ। ପୁଣି ମୂଷା ସେମାନଙ୍କୁ କହିଲେ, ଗାଦ ସନ୍ତାନଗଣର ଓ ରୁବେନ ସନ୍ତାନଗଣର ଯୁଦ୍ଧାର୍ଥେ ସସଜ୍ଜ ପ୍ରତ୍ୟେକ ଲୋକ ଯେବେ ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଜର୍ଦ୍ଦନ ପାର ହେବେ ଓ ତୁମ୍ଭ ସମ୍ମୁଖରେ ଦେଶ ବସିଭୂତ ହେବ, ତେବେ ତୁମେମାନେ ଅଧିକାରାର୍ଥେ ସେମାନଙ୍କୁ ଗିଲିୟଦ ଦେଶ ଦେବ। ମାତ୍ର ଯେବେ ସେ ସସଜ୍ଜ ହୋଇ ତୁମ୍ଭମାନଙ୍କ ସହିତ ପାର ନ ହେବେ, ତେବେ ସେମାନେ ତୁମ୍ଭମାନଙ୍କ ମଧ୍ୟରେ କିଣାଣ ଦେଶରେ ଅଧିକାର ପାଇବେ। ତୈରେ ଗାଦ ସନ୍ତାନଗଣ ଓ ରୁବେନ ସନ୍ତାନଗଣ ଉତ୍ତର ଦେଇ କହିଲେ, ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା କହିଅଛନ୍ତି ତଦନୁସାରେ ଆମେ କର୍ମ କରିବୁ। ଆମେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାଣ ଦେଶକୁ ଯିବୁ। ମାତ୍ର ଜର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କର ସତ୍ୱ ରହିବ। ଏଉତାରେ ମୂଷା ସେମାନଙ୍କୁ, ଅର୍ଥାତ୍ ଗାଦ ସନ୍ତାନଗଣକୁ ଓ ରୁବେନ ସନ୍ତାନଗଣକୁ ଓ ଯୋସେଫର ପୁତ୍ର ମନସୀ ବଂଶର ଅର୍ଦ୍ଧେକକୁ ଇମୋରିୟମାନଙ୍କର ରାଜା ସିହନର ରାଜ୍ୟ ଓ ବାସନର ରାଜା ଓରର ରାଜ୍ୟ ଓ ଅର୍ଥାତ୍ ସୋସ ସୀମା ସହିତ ନାନା ନଗର ବିଶିଷ୍ଟ ଦେଶ ଏହି ରୂପେ ଚତୁର୍ଦ୍ଦିଗସ୍ତ ଦେଶର ସମସ୍ତ ନଗର ଦେଲେ। ତୈରେ ଗାଦ ସନ୍ତାନଗଣର ଦିବୋନ ଓ ଅଟାରୋତ୍ ଓ ଅରାୟର ଓ ଅଟାରୋତ୍ ସେଫୋନ ଓ ଜାସେରର ଜଗହିବିର ଓ ବୈତ୍ୟନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ମେଷଶାଳା ନିର୍ମାଣ କଲେ। ପୁଣି ରୁବେନ ସନ୍ତାନଗଣ ହିସବୋନ ଓ ଇଲିଆଇ ଓ କିରିୟାଥିୟମ, ପୁଣି ନାମାନ୍ତର ନୋବ ଓ ବାଲ୍ମିଓଲ ଓ ସିବ୍ମା ଏହି ସମସ୍ତ ନଗର ନିର୍ମାଣ କଲେ। ପୁଣି ସେମାନେ ଯେ ଯେ ନଗର ନିର୍ମାଣ କଲେ ସେ ସମସ୍ତଙ୍କୁ ଅନ୍ୟ ନାମ ଦେଲେ। ପୁଣି ମନସ୍ୱୀର ପୁତ୍ର ମାଖିର ସନ୍ତାନଗଣ ଗିଲିୟଦକୁ ଯାଇ ତାହା ଆକ୍ରମଣ କଲେ ଓ ତନ୍ନିବାସୀ ଇମୋରିୟମାନଙ୍କୁ ଅଧିକାରଚ୍ୟୁତ କଲେ। ତ ମୂଷା ମନସ୍ୱୀର ପୁତ୍ର ମାଖିରକୁ ଗିଲିୟଦ ଦେଲେ, ଆଉ ସେ ସେଠାରେ ବାସ କଲା। ପୁଣି ମନସ୍ୱୀର ପୁତ୍ର ଜାୟର ଯାଇ ସେମାନଙ୍କ ଗ୍ରାମ ସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍ ଜାୟର ଗ୍ରାମର ନାମ ରଖିଲା, ଆଉ ନୋହବ ଯାଇ କାନାତ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା।